ଜଗତର ନାଥ ପ୍ରଭୁ ଜଗନ୍ନାଥ ଯେଉଁ ପବିତ୍ର ଧାମରେ ବିରାଜମାନ, ସେଇ ପବିତ୍ର ଧାମଟି ହେଲା ଶଙ୍ଖକ୍ଷେତ୍ର ନୀଳାଚଳ ପୁରୀ, ଯେଉଁ ଧାମରେ ବରଷକ ବାର ମାସ ଲାଗି ରହିଥାଏ।